ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ମତଦାନ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି। ଅପରାହ୍ନ 3 ସୁଦ୍ଧା ତ୍ରିପୁରାରେ ସର୍ବାଧିକ 68.92% ମତଦାନ ରେକର୍ଡ। ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବା ସହ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଭିଏମ୍ ସହ ଭିଭିପାଟ୍ ରେକର୍ଡ ତଥ୍ୟର 100% ପୁନଃ ଯାଞ୍ଚ କରିବା ସଂକ୍ରାନ୍ତ ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ କୋଲକାତାର ଇଡେନ୍ ଗାର୍ଡେନ୍ରେ କୋଲକାତା ନାଇଟ୍ ରାଇଡର୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ। ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ମତଦାନ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି। ମତଦାନ ପ୍ରତିଶତ ଦୃଷ୍ଟିରୁ ଅପରାହ୍ନ 3 ସୁଦ୍ଧା ତ୍ରିପୁରା ସର୍ବୋଚ୍ଚ ସ୍ଥାନରେ ଥିବାବେଳେ ମହାରାଷ୍ଟ୍ର ସର୍ବନିମ୍ନ ସ୍ଥାନରେ ରହିଥିଲା। ଅପରାହ୍ନ 3 ସୁଦ୍ଧା ତ୍ରିପୁରାରେ 68.92% ମତଦାନ ହୋଇଥିବାବେଳେ ମହାରାଷ୍ଟ୍ରରେ 43.01% ମତଦାନ ହୋଇଥିଲା। ଅଧିକ ମତଦାନ ହୋଇଥିବା ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ମଣିପୁରରେ 68.48%, ଛତିଶଗଡ଼ରେ 63.92%, ପଶ୍ଚିମବଙ୍ଗରେ 60.6% ଓ ଆସାମରେ 60.32% ମତଦାନ ରେକର୍ଡ ହୋଇଥିଲା। ସେହିପରି ବିହାରରେ ଅପରାହ୍ନ 3 ସୁଦ୍ଧା 44.24%, ଜମ୍ମୁ କାଶ୍ମୀରରେ 47.76%, କର୍ଣ୍ଣାଟକରେ 50.93%, କେରଳରେ 51.64%, ମଧ୍ୟପ୍ରଦେଶରେ 46.68%, ରାଜସ୍ଥାନରେ 50.27% ଓ ଉତ୍ତରପ୍ରଦେଶରେ 44.13% ମତଦାନ ହୋଇଥିବାର ଖବର ମିଳିଛି। ଆଜି ଦ୍ୱିତୀୟ ପର୍ଯ୍ୟାୟରେ 12 ରାଜ୍ୟ ଏବଂ ଜମ୍ମୁ ଓ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ମୋଟ 88 ସଂସଦୀୟ ନିର୍ବାଚନ ମଣ୍ଡଳୀରେ ମତଦାନ ହୋଇଥିଲା। ଏହି ନିର୍ବାଚନ ମଣ୍ଡଳୀଗୁଡ଼ିକ ମଧ୍ୟରେ କେରଳର 20, କର୍ଣ୍ଣାଟକର 14, ରାଜସ୍ଥାନର 13, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରର 8 ଲେଖାଏଁ, ମଧ୍ୟପ୍ରଦେଶର 6, ଆସାମ ଓ ବିହାରର 5 ଲେଖାଏଁ, ପଶ୍ଚିମବଙ୍ଗ ଓ ଛତିଶଗଡ଼ର 3 ଲେଖାଏଁ ଆସନ ଏବଂ ମଣିପୁର, ତ୍ରିପୁରା ଓ ଜମ୍ମୁ କାଶ୍ମୀରର 1 ଲେଖାଏଁ ଆସନ ରହିଛି। ମଧ୍ୟପ୍ରଦେଶର ବେତୁଲ ସଂସଦୀୟ କ୍ଷେତ୍ର ପାଇଁ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ହେବାକୁ ଥିବାବେଳେ ବିଏସ୍ପି ପ୍ରାର୍ଥୀଙ୍କ ଦେହାନ୍ତ ଯୋଗୁଁ ଏହାକୁ ତୃତୀୟ ପର୍ଯ୍ୟାୟକୁ ଘୁଞ୍ଚାଇ ଦିଆଯାଇଛି। ମତଦାନ ପ୍ରକ୍ରିୟା ସକାଳ 7 ଆରମ୍ଭ ହୋଇ ସନ୍ଧ୍ୟା 6 ଶେଷ ହୋଇଥିଲା। ଦେଶର ବିଭିନ୍ନ ସ୍ଥାନରୁ ଆମ ସମ୍ଭାଦଦାତାମାନେ ସୂଚନା ଦେଇଛନ୍ତି, ବିଭିନ୍ନ ମତଦାନ କେନ୍ଦ୍ରରେ ଭୋଟରମାନଙ୍କର ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ଯୁବ ଓ ମହିଳା ଭୋଟରଙ୍କ ମଧ୍ୟରେ ବିଶେଷ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଆଜି ଯେଉଁ ପ୍ରମୁଖ ପ୍ରାର୍ଥୀମାନେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ସେମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, ତେଜସ୍ୱୀ ସୂର୍ଯ୍ୟା, ହେମା ମାଲିନୀ, ବିଜେପିର ଅରୁଣ ଗୋଭିଲ ଓ ଓମ୍ ବିର୍ଲା ରହିଛନ୍ତି। କଂଗ୍ରେସରୁ ରାହୁଲ ଗାନ୍ଧି, ଶଶି ଥରୁର୍, ଡିକେ ସୁରେଶ ଏବଂ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ ଅଛନ୍ତି। ଏହି ପର୍ଯ୍ୟାୟରେ ମଣିପୁର ଲୋକସଭା ନିର୍ବାଚନ ମଣ୍ଡଳୀର 4 ପ୍ରାର୍ଥୀଙ୍କ ସହ ସମୁଦାୟ 1202 ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ଏହି ପର୍ଯ୍ୟାୟରେ 1,67,000 ମତଦାନ କେନ୍ଦ୍ରରେ 16,00,000ରୁ ଅଧିକ ପୋଲିଂ ଅଫିସରଙ୍କୁ ନିୟୋଜିତ କରାଯାଇଥିଲା। ପ୍ରାୟ 16 କୋଟି ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବାକୁ ଥିବାବେଳେ 35,00,000 ମତଦାତା ପ୍ରଥମ ଥର ମତଦାନ କରିବା ପାଇଁ ପଞ୍ଜିକୃତ ହୋଇଛନ୍ତି। ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବା ସହ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ 6 ରାଜ୍ୟ ଓ 2 କେନ୍ଦ୍ରଶାସିତ ଅଞ୍ଚଳର 79 ଲୋକସଭା ଆସନ ପାଇଁ ନିର୍ବାଚନ ହେବ। ଏଥିରେ ଉତ୍ତରପ୍ରଦେଶର 14, ମହାରାଷ୍ଟ୍ରର 13, ପଶ୍ଚିମବଙ୍ଗର 7, ଓଡ଼ିଶା ଏବଂ ବିହାରର 5 ଲେଖାଏଁ, ଝାଡ଼ଖଣ୍ଡର 3 ଏବଂ ଜମ୍ମୁ କାଶ୍ମୀର ଓ ଲଦାଖର 1 ଲେଖାଏଁ ସଂସଦୀୟ ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ନାମାଙ୍କନ ଦାଖଲର ଶେଷ ଦିବସ ମଇ 3 ରହିଛି। 20 ଦିନ ଏହି ପର୍ଯ୍ୟାୟ ପାଇଁ ଭୋଟ୍ ଗ୍ରହଣ କରାଯିବ। ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପାଇଁ ମଧ୍ୟ ଆଜିଠାରୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇଛି। ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ଇଭିଏମ୍ ସହ ଭିଭିପାଟ୍ ରେକର୍ଡ ତଥ୍ୟର 100% ପୁନଃ ଯାଞ୍ଚ କରିବା ସଂକ୍ରାନ୍ତ ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ୍ ଦୀପଙ୍କର ଦତ୍ତଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ଏହି ମାମଲାଗୁଡ଼ିକର ଶୁଣାଣି ପାଇଁ ଏପ୍ରିଲ 18 ସୁପ୍ରିମକୋର୍ଟ ସଂରକ୍ଷିତ ରଖିଥିଲେ ମଧ୍ୟ ଖଣ୍ଡପୀଠ ନିର୍ବାଚନ ଆୟୋଗଙ୍କଠାରୁ କିଛି ବୈଷୟିକ ସ୍ୱଷ୍ଟୀକରଣ ଚାହୁଁଥିବାରୁ ଏହାକୁ ଏପ୍ରିଲ 24 ପାଇଁ ପୁନର୍ବାର ତାଲିକାଭୁକ୍ତ କରାଯାଇଥିଲା। ନିର୍ବାଚନ ଆୟୋଗ ଦେଇଥିବା ଉତ୍ତରକୁ ବିଚାରକୁ ନେଇ ଆଜି କୋର୍ଟ ଏହି ଆଦେଶ ଦେଇଛନ୍ତି। ରାୟର ସମାପ୍ତି ସମ୍ପର୍କରେ ଉଲ୍ଲେଖ କରି ଜଷ୍ଟିସ୍ ଖାନ୍ନା କହିଛନ୍ତି ଯେ ବାଲାଟ୍ ପେପର ବ୍ୟବସ୍ଥାରେ ପୁଣି ମତଦାନ କରିବା, ଇଭିଏମ୍ ଭିଭିପାଟ୍ ପୁନଃ ଯାଞ୍ଚ କରିବା ଏବଂ ଭୋଟରଙ୍କୁ ଭିଭିପାଟ୍ ସ୍ଲିପ୍ ଦେବା ପାଇଁ ହୋଇଥିବା ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ତେବେ ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ ଦୁଇଟି ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଇଭିଏମ୍ରେ ଚିହ୍ନ ଲୋଡ୍ ହେବା ପରେ ସିମ୍ବଲ ଲୋଡିଂ ୟୁନିଟ୍କୁ ସିଲ୍ କରି କଣ୍ଟେନରରେ ସୁରକ୍ଷିତ ରଖାଯିବ। ପ୍ରାର୍ଥୀ ଓ ସେମାନଙ୍କ ପ୍ରତିନିଧିମାନେ ସିଲ୍ରେ ଦସ୍ତଖତ କରିବେ। ଫଳାଫଳ ଘୋଷଣା ପରେ ସିଲ୍ ହୋଇଥିବା କଣ୍ଟେନରଗୁଡ଼ିକୁ ଅତି କମ୍ରେ 45 ଦିନ ପର୍ଯ୍ୟନ୍ତ ଇଭିଏମ୍ ସହିତ ଷ୍ଟୋର୍ ରୁମ୍ରେ ରଖାଯିବ। ଅନ୍ୟ ଏକ ନିର୍ଦ୍ଦେଶନାମାରେ କୁହାଯାଇଛି 5% ଇଭିଏମ୍ ଯଥା କଣ୍ଟ୍ରୋଲ ୟୁନିଟ୍, ବ୍ୟାଲଟ୍ ୟୁନିଟ୍ ଏବଂ ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭିଭିପାଟ୍ରେ ଜଳିଯାଇଥିବା ମେମୋରି ସେମି କଣ୍ଟ୍ରୋଲରକୁ 2 ଓ 3 ନମ୍ଘର ପ୍ରାର୍ଥୀଙ୍କ ଲିଖିତ ଅନୁରୋଧ କ୍ରମେ ଇଭିଏମ୍ ନିର୍ମାତାଙ୍କ ଦ୍ୱାରା ଏକ ଟିମ୍ ଯାଞ୍ଚ କରିବ। ଫଳାଫଳ ପ୍ରକାଶ ପାଇବାର 7 ଦିନ ମଧ୍ୟରେ ହିଁ ଏଭଳି ଅନୁରୋଧ କରାଯାଇପାରିବ। ଏହିସବୁ ପ୍ରକ୍ରିୟା ପାଇଁ ସମସ୍ତ ଖର୍ଚ୍ଚ ପ୍ରାର୍ଥୀ ବହନ କରିବେ ଏବଂ ଯଦି ଇଭିଏମ୍ରେ ତ୍ରୁଟି ପରିଲକ୍ଷିତ ହୁଏ ତେବେ ପ୍ରାର୍ଥୀଙ୍କ ଅର୍ଥରାଶି ଫେରସ୍ତ ଦିଆଯିବ। ଭାରତ ଦକ୍ଷିଣ କୋରିଆ ମଧ୍ୟରେ ଆଜି ନିରସ୍ତ୍ରୀକରଣ ଏବଂ ଅସ୍ତ୍ରଶସ୍ତ ପ୍ରସାର ନିୟନ୍ତ୍ରଣ କରିବା ଉପରେ ସିଓଲରେ ଆଲୋଚନା ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ପରମାଣୁ, ରାସାୟନିକ ଏବଂ ଜୈବିକ କ୍ଷେତ୍ରକୁ ନିରସ୍ତ୍ରୀକରଣ ଏବଂ ଅସ୍ତ୍ରଶସ୍ତ ପ୍ରସାର ନିୟନ୍ତ୍ରଣ କରିବା ନେଇ ରେଟିଂ କ୍ଷେତ୍ରରେ ବିକାଶ ସଂକ୍ରାନ୍ତରେ ଉଭୟ ପକ୍ଷ ଆଲୋଚନା କରିଛନ୍ତି। ଆଞ୍ଚଳିକ ଅଣପ୍ରସାର ପ୍ରସଙ୍ଗ, ବାହ୍ୟ ମହାକାଶ ସୁରକ୍ଷା ସମ୍ବନ୍ଧୀୟ ପ୍ରସଙ୍ଗ, ସାମରିକ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା ସମେତ ପାରମ୍ପରିକ ଅସ୍ତ୍ରଶସ୍ତ ଏବଂ ବହୁପକ୍ଷୀୟ ରପ୍ତାନୀ ନିୟନ୍ତ୍ରଣ ବ୍ୟବସ୍ଥା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ମୁଆପୁଇ ସାଓ୍ୱିଙ୍କ ନେତୃତ୍ୱରେ ଭାରତୀୟ ପ୍ରତିନିଧି ଦଳ ଗଠିତ ହୋଇଥିଲା। ଦକ୍ଷିଣ କୋରିଆ ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅଣପ୍ରସାରଣ ଓ ପରମାଣୁ ବ୍ୟାପାର ମହାନିର୍ଦ୍ଦେଶକ ୟୁନ୍ ଜଙ୍ଗ୍ କ୍ୱନ୍। ପ୍ରତିରକ୍ଷା ସଚିବ ଗିରିଧର ଆରମନି ସାଂଘାଇ ସହଯୋଗ ସଂଗଠନ ସଦସ୍ୟ ରାଷ୍ଟ୍ରମାନଙ୍କର ସମୃଦ୍ଧି ଓ ବିକାଶ ପାଇଁ ସମସ୍ତ କ୍ଷେତ୍ରରେ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳ ନୀତି ଅବଲମ୍ଘନ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। କାଜାକସ୍ତାନର ଅସ୍ତାନରେ ଆୟୋଜିତ ସାଂଘାଇ ସହଯୋଗ ସଂଗଠନ ସଦସ୍ୟ ରାଷ୍ଟ୍ରମାନଙ୍କର ପ୍ରତିରକ୍ଷା ମନ୍ତ୍ରୀମାନଙ୍କର ବୈଠକରେ ଶ୍ରୀ ଆରମନି ଏହା କହିଛନ୍ତି। ଏହି ବୈଠକରେ ସେ ସାଂଘାଇ ସହଯୋଗ ସଂଗଠନ ଅଞ୍ଚଳରେ ଶାନ୍ତି, ସ୍ଥିରତା ଓ ନିରାପତ୍ତା ବଜାୟ ରଖିବା କ୍ଷେତ୍ରରେ ଭାରତର ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଥିଲେ। ପ୍ରତିରକ୍ଷା ସଚିବ ଜାତିସଂଘରେ ଅନ୍ତର୍ଜାତୀୟ ଆତଙ୍କବାଦ ଉପରେ ବ୍ୟାପକ ସମ୍ମିଳନୀର ଆୟୋଜନ ନେଇ ଭାରତର ଦୀର୍ଘଦିନର ପ୍ରସ୍ତାବ ସମ୍ପର୍କରେ ମଧ୍ୟ ଆଲୋକପାତ କରିଥିଲେ। ସେ ମଧ୍ୟ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ନିରାପତ୍ତା ଓ ଅଭିବୃଦ୍ଧି ସଂକ୍ରାନ୍ତ ଭାରତର ଆଭିମୁଖ୍ୟ ଉପରେ ଅବଗତ କରାଇଥିଲେ। ଏହି ବୈଠକରେ ସମସ୍ତ ସଦସ୍ୟ ରାଷ୍ଟ୍ରର ପ୍ରତିରକ୍ଷା ମନ୍ତ୍ରୀମାନେ ଏକ ପ୍ରୋଟୋକଲ୍ରେ ସ୍ୱାକ୍ଷର କରିଥିଲେ। ବୈଠକ ଶେଷରେ ସଂଗଠନ ପକ୍ଷରୁ ଏକ ମିଳିତ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଏଥିରେ ସମସ୍ତ ସଦସ୍ୟ ରାଷ୍ଟ୍ରର ମନ୍ତ୍ରୀମାନେ ଏକ ବିଶ୍ୱ ଏକ ପରିବାର ଏକ ଭବିଷ୍ୟତ ଗଠନ ଉପରେ ଏକମତ ହୋଇଥିଲେ, ଯାହାକି ପ୍ରାଚୀନ ଭାରତର ବସୁଧୈବ କୁଟୁମ୍ବକମ୍ ଦର୍ଶନ ଉପରେ ପର୍ଯ୍ୟବେସିତ। ଚୀନ୍ର ସାଂଘାଇଠାରେ ଚାଲିଥିବା ତୀରନ୍ଦାଜୀ ବିଶ୍ୱକପ୍ରେ ଜ୍ୟୋତି ସୁରେଖା ଭେନମ୍ ଓ ଅଭିଷେକ ବର୍ମାଙ୍କ କମ୍ପାଉଣ୍ଡ ମିକ୍ସଡ୍ ଟିମ୍ ଫାଇନାଲ୍ରେ ପ୍ରବେଶ କରି ଭାରତ ପାଇଁ ଚତୁର୍ଥ ପଦକ ସୁନିଶ୍ଚିତ କରିଛନ୍ତି। ସେମିଫାଇନାଲ୍ରେ ବିଶ୍ୱର ଦ୍ୱିତୀୟ ସ୍ଥାନରେ ଥିବା ଭାରତୀୟ ଯୋଡ଼ି ମେକ୍ସିକୋର ଆଣ୍ଡ୍ରିଆ ବେସେରା ଓ ଲୋଟ୍ ମାକ୍ସିମୋ ମେଣ୍ଡେଜ୍ ଓଟିଜ୍ଙ୍କୁ 155-151ରେ ପରାସ୍ତ କରିଛି। ଆସନ୍ତାକାଲି ସ୍ୱର୍ଣ୍ଣପଦକ ମୁକାବିଲାରେ ସେମାନେ ଏସ୍ତୋନିଆକୁ ଭେଟିବେ। ଅନ୍ୟପକ୍ଷରେ ବୁଧବାର ଫାଇନାଲ୍ରେ ପ୍ରବେଶ କରିଥିବା ମହିଳା କମ୍ପାଉଣ୍ଡ ଦଳରେ ଜ୍ୟୋତି ସୁରେଖା ମଧ୍ୟ ସଦସ୍ୟ ଅଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ କୋଲକାତାର ଇଡେନ୍ ଗାର୍ଡେନ୍ରେ କୋଲକାତା ନାଇଟ୍ ରାଇଡର୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ। କୋଲକାତା ନାଇଟ୍ ରାଇଡର୍ସ ବର୍ତ୍ତମାନ ସୁଦ୍ଧା 7ଟି ମ୍ୟାଚ୍ ଖେଳି 5ଟି ବିଜୟ ଓ 2ଟି ପରାଜୟ ସହ ମୋଟ 10 ପଏଣ୍ଟ ପାଇ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନରେ ଥିଲାବେଳେ ପଞ୍ଜାବ କିଙ୍ଗ୍ସ 8ଟି ମ୍ୟାଚ୍ ଖେଳି 2ଟି ବିଜୟ ସହ 4 ପଏଣ୍ଟ ପାଇ ପଏଣ୍ଟ ତାଲିକାରେ ନବମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ରାଜସ୍ଥାନ ରୟାଲ୍ସ 14 ପଏଣ୍ଟ ସହ ପଏଣ୍ଟ ତାଲିକାର ଶୀର୍ଷରେ ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୋର 4 ପଏଣ୍ଟ ସହ ପଏଣ୍ଟ ତାଲିକାର ଶେଷରେ ରହିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ମତଦାନ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି। ଅପରାହ୍ନ 3ଟା ସୁଦ୍ଧା ତ୍ରିପୁରାରେ ସର୍ବାଧିକ 68.92% ମତଦାନ ରେକର୍ଡ। ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବା ସହ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଭିଏମ୍ ସହ ଭିଭିପାଟ୍ ରେକର୍ଡ ତଥ୍ୟର 100% ପୁନଃ ଯାଞ୍ଚ କରିବା ସଂକ୍ରାନ୍ତ ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ କୋଲକାତାର ଇଡେନ୍ ଗାର୍ଡେନ୍ରେ କୋଲକାତା ନାଇଟ୍ ରାଇଡର୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ। ସମ୍ବାଦ ଶେଷ ହେଲା।